ଚାପ୍ଟର ୱାନ୍ ସୃଷ୍ଟି ନୁ ଇ ଲେଖା ସୁରୁ ନୁ ପରମେଶ୍ୱର ସଫା ଜିନିଷ୍ ଘି ସୃଷ୍ଟି କାମଚାସ ହୁ ଛଅ ଦିନୁ ସଂସାର ନୁ ଆରୁ ଇନ୍ଦ୍ରିନ୍ ଭିରାଇତ ହୁ ଜାମାବନ ସୃଷ୍ଟି କାମଚାସ ପରମେଶ୍ୱର ଘି ତାର୍ତିନ ଧରତୀ ବନ କାମଚାସ ଘି ପାଛଲି ହୁ ଉହା ଆରୁ ଖାଲି ରାଚାତ ଇନ୍ଦିର ଗେକା ଅକୁନ୍ତକ ଭି ପରମେଶ୍ୱର ହୁନ୍ନୁନ୍ ଇନ୍ଦ୍ରିନ୍ ଭି ଚିଜ୍ ବନ ମାଲ୍ଲା କାମକାରୁସ୍ ଲେକିନ୍ ପରମେଶ୍ୱର ଘି ଆତ୍ମା ଆମୁ ଘି ମିଆଁ କୁଦାଲା ଆରୁ ପରମେଶ୍ୱର ତେଙ୍ଗ୍ୟାସ ଉଲ୍ଲା ମାନୁକାଲ ଆରୁ ଉଲ୍ଲା ମାଞ୍ଚାକେରା ପରମେଶ୍ୱର ଏରିଆସ୍କା ଉଲ୍ଲା ବାନେ ରାଇତ ଆରୁ ହୁ ବନ ଉଲ୍ଲା ବାଚାସ ଆରୁ ହୁସ୍ ହୁ ମାହା ବନ ତିନ୍ ଅଲଗା କାମଚାସ ହୁ ବନ ହୁସ୍ ମାହା ବାଚାସ ପରମେଶ୍ୱର ସୃଷ୍ଟି କାମନା ଘି ଆଘଲି ଉଲ୍ଲାନୁ ଉଲ୍ଲା ବନ କାମଚାସ ସୃଷ୍ଟି କାମନା ଘି ଦୁସରା ଉଲ୍ଲାନୁ ପରମେଶ୍ୱର ତେଙ୍ଗ୍ୟାସ ଆମୁ ଘି ମିଆଁ ଅଣ୍ଟା ଅଲଗା ମାନୁକାଲ ଅଣ୍ଟା ଅଲଗା ମାଞ୍ଚା କେରା ପରମେଶ୍ୱର ହୁ ଅଲଗା ବନ ଆକାଶ ବାଚାସ ତିନ୍ ଦିନୁ ପରମେଶ୍ୱର ତେଙ୍ଗ୍ୟାସ ଆମୁ ଅଣ୍ଠାଣ ସାନ ମାନୁକାଲ ଆରୁ ହାଇକା ହେଲା ଏଥୁ କାଲ ହୁସ୍ ହାଇକା ହେଲା ବନ ଧରତୀ ବାଚାସ ଆରୁ ଆମୁ ବନ ସମୁଦାର ବାଚାସ ପରମେଶ୍ୱର ଏରିଆସ୍କା ହୁ ବନ ହୁସ୍ ନାଞ୍ଚକା ଚାଷ ହୁଦ ବାନେ ରାଚାତ ଆରୁ ହି ପରମେଶ୍ୱର ତେଙ୍ଗ୍ୟାସ ଧରତୀ ନୁ ଜମା ଜାତି ଘି ମାନୁ ଆରୁ ହପ୍ପା ଗୁଠି ମାନୁକାଲ ଆରୁ ହନ୍ନେ ହି ମାଞ୍ଚା କେରା ପରମେଶ୍ୱର ଏରିଆସ୍କା ଇନ୍ଦ୍ରିନ୍ ବି ହୁସ୍ କାମଚାସ ହୁଦ ବାନେ ରାଚା ସୃଷ୍ଟି କାମଚକା ଘି ଚାର ଦିନ ଘି ପାଛଲି ନୁ ପରମେଶ୍ୱର ତେଙ୍ଗ୍ୟାସ ଆକାଶ ନୁ ଇଞ୍ଜତ ମାନୁକାଲ ଆରୁ ବିଗଡ଼ି ଚାନ୍ଦ ଆରୁ ବିନ୍କ ଗୁଠି ଏଥ୍ରିଆତ ପରମେଶ୍ୱର ସୁବନ ଧାର୍ତୀ ନୁ ଇଞ୍ଜତ ଜ୍ୟାଗେ ଲାଗା ଆରୁ ଉଲ୍ଲା ଆରୁ ମାହା ମଶାମ ବନ ଆରୁ ବରସ ଗୁଠି ବନ ଅଲଗା କାମାଗେ ବାନାବା ଚାଷ ପରମେଶ୍ୱର ଏରିଆସ୍କା ଇନ୍ଦ୍ରିନ୍ ଭି କାମଚକା ଚାଷ ହୁଦ ବାନେ ରାଚାତ ପାଞ୍ଚ ଦିନ ବାଦ ନୁ ପରମେଶ୍ୱର ତେଙ୍ଗ୍ୟାସ ଜିଆ ରାନା ଜାନ୍ତୁ ଗୁଠି ଆମ୍ମୁ ନୁ ବାଢ଼ୁ କାଲ ଆରୁ ଆକାଶ ନୁ ଓଡ଼ା ଉଢ଼ିଆରୁ ଇଦ୍ଘି ଲେଖାନୁ ହୁବନ ଆମ୍ମୁ ନୁ ପହର୍ନା ବାଲା ଜାମା ଜନ୍ତୁ ଗୁଠି ବନ ଆରୁ ଜାମା ଓଡ଼ା ଗୁଠି ବନ ବାନାବା ଚାଷ ପରମେଶ୍ୱର ଏରିଆସ୍କା ଇଦ୍ ବାନେ ଆତଲିତ ଆରୁ ହୁବଡ଼ାରିନ୍ ଆଶିଷ ଚିଚାସ ସୃଷ୍ଟି ଘି ଛଅ ଦିନ ନୁ ପରମେଶ୍ୱର ତେଙ୍ଗ୍ୟାସ ହେଲାନୁ ରାନା ବାଲା ଜାମା ଜାତି ଘି ଜାନ୍ତୁ ଗୁଠି ମାନୁକାଲ ଆରୁ ପରମେଶ୍ୱର ଘି ତେଙ୍ଗନା ଅନୁସାର ନୁ ଏନେ ମାଞ୍ଚା କେରାତ ଆଧା ଜାନ୍ତୁ ପସନା ବାଲା ରାଚାତ ଆଧା ହେଲାନୁ ଚର୍ଗନା ବାଲା ଆରୁ ଆଧା ଜଙ୍ଗଲ ତା ଜାନ୍ତୁ ରାଚାତ ଆରୁ ପରମେଶ୍ୱର ଏରିଆସ୍କା ଇଦ୍ ବାନେ ରାଇଦ ଆରୁ ହି ପରମେଶ୍ୱର ତେଙ୍ଗ୍ୟାସ ବାରା ନାମ ଆଲାସିନ୍ ନିଜର ରୂପ ନୁ ଆରୁ ନିଜର ହି ଲେଖାନୁ ବାନାବତ ଆରୁ ହୁସ୍ ଦୁନିଆ ନୁ ଆରୁ ଜାମା ଜୀବ ଜାନ୍ତୁ ଘିମିଆ ଦୟା କାମସ ଆଙ୍ଗେନ୍ ପରମେଶ୍ୱର ହାଜୁବନ ହୋଇକିରି ହୁବନ ଆଲାସିନ୍ ବାନାବା ଚାଷ ଆରୁ ହୁନ୍ନୁ ଜିଆ ଘି ସାସ ବନ ଉରିଆସ ଚିଚାସ ଇ ଆଲାସ ଘି ନାମେ ଆଦାମ ରାଚାତ ପରମେଶ୍ୱର ଆଦାମ୍ସ ଘେ ରାଗେ ଅଣ୍ଟା ବାଡ଼କା ବାଟକି ବନ ବାନାବା ଚାଷ ଆରୁ ହୁଦାନ ଏରା ହଜାଗେ ଆଦାମ ସିନ୍ ହୁସାନ ଉୟାସ ହୁ ବାଟକି ଘି ମାଝାନୁ ପରମେଶ୍ୱର ଜଡ଼େ ଖାସ ମାନୁ ଇଦକା ଚାଷ ଜିଆ ଘି ମାନୁ ଆରୁ ବାନେ ଆରୁ ଖରାପ ଘି ବୁଦ୍ଧି ଘି ମାନୁ ପରମେଶ୍ୱର ଆଦାମ ସିନ୍ ତେଙ୍ଗ୍ୟାସ୍କା ହୁସ୍ ହୁ ବାଟକି ଘି ଜିଆ ଘି ମାନୁ ଆରୁ ବାନେ ଆରୁ ଖରାପ ଘି ବୁଦ୍ଧି ଘି ମାନୁ ବନ ଆମ୍ବିକିରି ଦୁସରା ଇନ୍ଦ୍ରିନ୍ ଘି ମାନୁ ତା ଫାଡ଼ୁ ବନ ମହା ଅଙ୍ଗଦାର ଲେକି ନିମ୍ ହୁ ମାନୁ ଘି ଫାଡ଼ୁ ବନ ମୋହର ହାଲେ ହୁର୍ ଖିଅର କର ଆରୁ ପରମେଶ୍ୱର ତେଙ୍ଗ୍ୟାସ ଆଲାସ ଗେ ଅଥାସ ରାଗେ ବାନେ ମାଲା ଲେକିନ୍ ଇନ୍ଦ୍ରିନ୍ ଭି ଜାନ୍ତୁ ଆଦାମ୍ସ ଘି ସାଙ୍ଗେ ମାନା ପଲନାର ହୁଦ୍ଗି ଲାଗାନ ପରମେଶ୍ୱର ଆଦାମ ସିନ୍ ଭର୍ଖାର ହନ୍ଦନାନୁ ଉୟା ଚିଚାସ ଆରୁ ପରମେଶ୍ୱର ଆଦାମ୍ସ ଘି ଅଣ୍ଟା ପାଞ୍ଜରା ଅଥରିକିରି ହୁସ୍ ତିନ୍ ଅଣ୍ଟା କୁକାଇ ବନ ତେୟାର କାମଚାସ ଆରୁ ହୁସ୍ ବନ ଆଦାମ୍ସ ଘି ଚାହାନୁ ଅନ୍ଦ୍ରାସ ବାକେନ୍ ଆଦାମ୍ସ ହୁ ବନ ଏରିଆସ ଆରୁ ତେଙ୍ଗ୍ୟାସ କମ୍ ସେ କମ୍ ଇଦ୍ ତା ଏଙ୍ଘା ଲେଖା ଆତଲି ଇବନ କୁକାଏ ତେଙ୍ଗା ପାଡ଼ର ଏନ୍ଦେର ଗେକା ଇବଦ ଆଲାସ ଘିନ୍ତି କାମା କେର୍କିଚିତ ଇଦ୍ଘି ଲେଖାନୁ ଆଲାସ ନିଜର ଆୟଙ୍ଗ ବାଙ୍ଗରିନ ଆମଦାସ ସିଦାସ ଆରୁ ନିଜର ଆଲି ଗାନେ ଅଣ୍ଟା ମାନ୍ନାର କାନାର ପରମେଶ୍ୱର ଆଲାସିନ ଆରୁ ଆଲି ବନ ନିଜର ରୂପ ନୁ ବାନାବା ଚାଷ ହୁସ୍ ହୁବଡ଼ାରିନ ଆସି ଚିଚାସ ଆରୁ ହୁବଡ଼ାରିନ ତେଙ୍ଗ୍ୟାସ ଜୁକୁ ହାଦୁ ଗୁଠିରିନ ଆରୁ ନାତି ପୁତିରିନ ଜନମ କାମା ଆରୁ ଧାର୍ତ୍ତିନୁ ନିନ୍ଦ୍ରା କଲା ଆରୁ ପରମେଶ୍ୱର୍ସ ଏରିଆସ୍ତା ଇନ୍ଦ୍ରିନ ଭି ନାଚକା ଚାଷ ହୁଦ ମୁରୁଗ ବାନେ ରାଚାତ ଆରୁ ହୁସ୍ ହୁବଡ଼ାର ଘି ଲାଗାନ ମୁରୁଗ ଖୁସି ମାଞ୍ଚାସ ଇବଡ଼ାର ଗୁଠି ଜାମା ସୃଷ୍ଟି କାମନା ଘି ଛଅ ଦିନ ଘି ପୁର୍ଚିଚା ଯେତେ ବାକେନ ସାତୁଆ ଉଲ୍ଲା ବାର୍ଚା ବାକେନ ଇନ୍ଦ୍ରିନ ଭି ପରମେଶ୍ୱର କାମାଲାସ ହୁସ୍ ହୁବଡ଼ା ଜାମା ନାଲଖୁ ବନ ମୁଞ୍ଜେ ଚିଚାସ ହୁସ୍ ସାତୁଆ ଉଲ୍ଲାବନ ଆଶିଷ ଚିଚାସ ଆରୁ ହୁବନ ପବିତ୍ର ଉୟାସ ଇନ୍ଦର ଗେକା ହୁ ଉଲ୍ଲାବନ ହୁସ୍ ଜାମା ଚିଜ ଗୁଠି ସୃଷ୍ଟି କାମିକିରି ମୁଞ୍ଜକା ଚାଷ ହିଦ୍ଘି ଲେଖାନୁ ପରମେଶ୍ୱର ସାଂସାର ବନ ଆରୁ ଇନ୍ଦ୍ରିନ ବି ହୁସ୍ ଆତଲି ହୁବଡ଼ା ଗୁଠି ସୃଷ୍ଟି କାମଚାସ ଆଦି ପୁସ୍ତକ ଏକ ତିନ ଦୁଇ ତିନ ବାଇବେଲ ଘି କାଥନୀ।